ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ମନୁଷ୍ୟ ଏବଂ ଶୈତାନ ମଧ୍ୟରେ ଶତ୍ରୁତା। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ସେ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟସୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ମନୁଷ୍ୟ ଏବଂ ଶୟତାନ ମଧ୍ୟରେ ଶତ୍ରୁତା। ବନ୍ଧୁ, ଗତକାଲି ଆମେ ଆଲୋଚନା କରିଥିଲୁ କି ପାପ କିପରି ଏହି ପୃଥିବୀରେ ପ୍ରବେଶ ହେଲା, ମଣିଷ କିପରି ପାପ କଲେ, କାହା ଦ୍ୱାରା ଏହି ପାପ ଏହି ପୃଥିବୀକୁ ପ୍ରବେଶ ହେଲା, ତାହା ବିଷୟରେ ଆମେ ଗତକାଲି ଆଲୋଚନା କରିଥିଲୁ। ବିଶେଷ ଭାବରେ ଲୁସିଫରଙ୍କ ବିଷୟରେ, ଯିଏକି ନିଜକୁ ଗର୍ଭିତ କରି ଅହଙ୍କାର ଦେଖାଇ ନିଜ ଆତ୍ମାରେ ଏହି ଆଲୋଚନା କଲେ, ଆଉ ପାପଟା ତାଙ୍କ ହୃଦୟରେ ପ୍ରବେଶ ହେଲା, ଆଉ ସେହି ତାହାଙ୍କ ଦ୍ୱାରା ହିଁ ପ୍ରବେଶ, ତାହାଙ୍କ ଦ୍ୱାରା ହିଁ ପାପ ଆରମ୍ଭ ହୋଇଥିଲା। ଯେପରି ଆମେ ଆଦି ପୁସ୍ତକ 3:15 ଆମେ ଦେଖୁଅଛୁ, ସେଠି ଯେବେ ଏହି ପୃଥିବୀରେ ପାପ ପ୍ରବେଶ ହେଲା, ଯାହା ଶୈତାନ ଦ୍ୱାରା ଲୁସିଫରଙ୍କ ଦ୍ୱାରା ଏହି ପ୍ରଲୋଭନରେ ହବା ସେହି ଶୈତାନଙ୍କ ହସ୍ତରେ ସମର୍ପିତ ହୋଇ ପାପ କରୁଥିଲେ, ଆଉ ସଦାପ୍ରଭୁ ପରମେଶ୍ୱର ଆଦିପୁସ୍ତକ 3:15 ଏହିପରି କହନ୍ତି କି ମୁଁ ତୁମ ଏବଂ ମହିଳାଙ୍କ ମଧ୍ୟରେ ଏକ ତୁମର ମଞ୍ଜି ଏବଂ ତାଙ୍କ ମଞ୍ଜୁରୀ ମଧ୍ୟରେ ଶତ୍ରୁତା ରଖିବି ବୋଲି, ଏହା ତୁମର ମୁଣ୍ଡକୁ କ୍ଷତବିକୃତ କରିବ ଏବଂ ତୁମେ ତାଙ୍କ ଗୋଇଠିକୁ କ୍ଷତବିକୃତ କରିବ। ଏହିପରି ଆମେ 3:15 ପାଉଛୁ। ବନ୍ଧୁ, ମଣିଷର ପତନ ପରେ ଶୈତାନଙ୍କ ବିରୋଧରେ ଉଚ୍ଚାରଣ କରାଯାଇଥିବା ଦିବ୍ୟ ବାକ୍ୟ ମଧ୍ୟ ଏକ ଭବିଷ୍ୟତବାଣୀ ଥିଲା, ଏହା ଆମେ ପଢ଼ିସାରିଛୁ। ସମସ୍ତ ବୟସକୁ ନିକଟ ସମୟ ପର୍ଯ୍ୟନ୍ତ ଆଲିଙ୍ଗନ କରୁଥିବା ଏବଂ ପୃଥିବୀରେ ବଞ୍ଚିବା ଉଚିତ ପୁରୁଷଙ୍କ ସମସ୍ତ ଜାତିଙ୍କୁ ନିୟୋଜିତ କରିବା ପାଇଁ ମହାନ ବିବାଦର ସଂଘର୍ଷର ପୂର୍ବଭାଷା ଦେଇଥିଲା। ବନ୍ଧୁ, ଈଶ୍ୱର ଘୋଷଣା କରନ୍ତି, ମୋ ଶତ୍ରୁତା ରଖିବା। ଏହି ଶତ୍ରୁତା ସ୍ୱାଭାବିକ ଭାବେ ମନୋରଞ୍ଜନ କରାଯାଏ ନାହିଁ। ବନ୍ଧୁ, ଯେତେବେଳେ ମନୁଷ୍ୟ ଦିବ୍ୟ ଆଇନକୁ ଅତିକ୍ରମ କଲା, ତାଙ୍କର ପ୍ରତିମୂର୍ତ୍ତି ବନ୍ଦ ହୋଇଗଲା, ତାଙ୍କର ପ୍ରକୃତ ମନ୍ଦ ହୋଇଗଲା। ବନ୍ଧୁ, ଏବଂ ସେ ସଚ୍ଚୋଟତାରେ ନୁହେଁ, ଶୈତାନ ସହିତ ସମୟନୁରେ ଥିଲେ। ପାପକାରୀ ମନୁଷ୍ୟ ଏବଂ ପାପର ପ୍ରବର୍ତ୍ତଙ୍କ ମଧ୍ୟରେ ସ୍ୱାଭାବିକ ଭାବରେ କୌଣସି ଶତ୍ରୁତା ନାହିଁ। ବନ୍ଧୁ, ଉଭୟ ଧର୍ମତ୍ୟାଗ ମଧ୍ୟରେ ମନ୍ଦ ହୋଇଗଲେ, ଧର୍ମତ୍ୟାଗ କଦାପି ବିଶ୍ରାମରେ ନାହିଁ। ବନ୍ଧୁ, କେବଳ ଯେହେତୁ ସେ ଅନ୍ୟମାନଙ୍କୁ ତାଙ୍କ ଉଦାହରଣର ଅନୁସରଣ କରିବାକୁ ପ୍ରେରଣା ଦେଇ ସହାନୁଭୂତି ଏବଂ ସମର୍ଥନ ହାସଲ କରନ୍ତି। ଏହି କାରଣରୁ ପତିତ ଦୂତ ଏବଂ ଦୁଷ୍ଟ ପୁରୁଷମାନେ ହତାଶ ସାଥିରେ ଏକଜୁଟ ହୁଅନ୍ତି। ଯଦି ଈଶ୍ୱର ବିଶେଷ ଭାବରେ ପରସ୍ପର ସହିତ ମିଶିନଥାନ୍ତେ, ଶୟତାନ ଏବଂ ବ୍ୟକ୍ତି ସ୍ୱର୍ଗ ବିରୁଦ୍ଧରେ ଏକ ମେଣ୍ଢ କରିଥାନ୍ତେ ଏବଂ ଶୟତାନଙ୍କ ବିରୁଦ୍ଧରେ ଶତ୍ରୁତାକୁ ପୋଷଣ କରିବା ପରିବର୍ତ୍ତେ ସମଗ୍ର ମାନବ ପରିବାର ଈଶ୍ୱରଙ୍କ ବିରୁଦ୍ଧରେ ଏକଜୁଟ ହୋଇଥାନ୍ତେ। ବନ୍ଧୁ, ଶୟତାନ ମଣିଷକୁ ପାପ କରିବାକୁ ପ୍ରଲୋଭିତ କଲା। ବନ୍ଧୁ, ଯେହେତୁ ସେ ଦୂତମାନଙ୍କୁ ବିଦ୍ରୋହ କରିଥିଲେ ଯେ ସେ ଏହିପରି ସ୍ୱର୍ଗ ବିରୁଦ୍ଧରେ ଯୁଦ୍ଧରେ ସହଯୋଗ ସୁରକ୍ଷିତ କରିପାରିଥାନ୍ତି। ଖ୍ରୀଷ୍ଟଙ୍କ ପ୍ରତି ଘୃଣା ବିଷୟରେ ନିଜ ଏବଂ ପବିତ୍ର ଦୂତମାନଙ୍କ ମଧ୍ୟରେ କୌଣସି ଅସନ୍ତୋଷ ନଥିଲା। ଅନ୍ୟ ସମସ୍ତ ପ୍ରସଙ୍ଗରେ କଲହ ଥିବାବେଳେ ସେମାନେ ବ୍ରହ୍ମାଣ୍ଡର ଶାସକଙ୍କ କର୍ତ୍ତୃତ୍ୱକୁ ବିରୋଧ କରିବାରେ ଦୃଢ଼ ଭାବରେ ଏକଜୁଟ ହୋଇଥିଲେ। କିନ୍ତୁ ଯେତେବେଳେ ଶୈତାନ ଘୋଷଣା ଶୁଣିଲେ ଯେ ନିଜ ଏବଂ ମହିଳାଙ୍କ ମଧ୍ୟରେ ଶତ୍ରୁତା ବିଦ୍ୟମାନ ହେବା ଉଚିତ ଏବଂ ତାଙ୍କ ମଞ୍ଜି ଏବଂ ତାଙ୍କ ମଞ୍ଜି ମଧ୍ୟରେ ଏକ ଜାଣିଥିଲେ ଯେ ମାନବ ପ୍ରକୃତିକୁ ଭ୍ରଷ୍ଟ କରିବା ପାଇଁ ତାଙ୍କର ପ୍ରୟାସ ବାଧାପ୍ରାପ୍ତ ହେବ, ଯେକୌଣସି ଉପାୟରେ ମଣିଷ ତାଙ୍କ ଶକ୍ତିକୁ ପ୍ରତିରୋଧ କରିବାକୁ ସକ୍ଷମ ହେବାର ଥିଲା। ବନ୍ଧୁ, ମାନବ ଜାତି ବିରୁଦ୍ଧରେ ଶୈତାନଙ୍କ ଶତ୍ରୁତା ଦୟାଳୁ, କାରଣ ଖ୍ରୀଷ୍ଟଙ୍କ ମାଧ୍ୟମରେ ସେମାନଙ୍କ ଈଶ୍ୱରଙ୍କ ପ୍ରେମ ଏବଂ ଦୟାଳୁର ବସ୍ତୁ। ସେ ମନୁଷ୍ୟର ମୁକ୍ତି ପାଇଁ ଦିବ୍ୟ ଯୋଜନାକୁ ବିଫଳ କରିବାକୁ, ଈଶ୍ୱରଙ୍କ ଉପରେ ଅସମ୍ମାନ ସୃଷ୍ଟି କରିବାକୁ, ତାଙ୍କ ହସ୍ତତନ୍ତକୁ ବିକୃତ ଏବଂ ଅପମାନିତ କରିବାକୁ ଇଚ୍ଛା କରନ୍ତି। ସେ ସ୍ୱର୍ଗରେ ଦୁଃଖ ସୃଷ୍ଟି କରିବେ ଏବଂ ପୃଥିବୀକୁ ଦୁଃଖ ଏବଂ ଉଦାସୀନତାରେ ପରିପୂର୍ଣ୍ଣ କରିବେ ଏବଂ ସେ ମନୁଷ୍ୟ ସୃଷ୍ଟି କରିବାରେ ଈଶ୍ୱରଙ୍କ କାର୍ଯ୍ୟର ଫଳାଫଳ ଭାବରେ ଏହି ସମସ୍ତ ବନ୍ଧକୁ ସୂଚିତ କରନ୍ତି। ବନ୍ଧୁ, ଖ୍ରୀଷ୍ଟ ଆତ୍ମାରେ ପ୍ରତିରୋପଣ କରୁଥିବା ଅନୁଗ୍ରହ ଯାହା ଶୟତାନ ବିରୁଦ୍ଧରେ ମନୁଷ୍ୟ ଶତ୍ରୁତାରେ ସୃଷ୍ଟି କରେ। ବନ୍ଧୁ, ଏହି ରୂପାନ୍ତରିତ ଅନୁଗ୍ରହ ଏବଂ ନବୀକରଣ ଶକ୍ତି ବିନା ମଣିଷ ଶୈତାନର ବନ୍ଧି ଜାରି ରଖିବ। ବନ୍ଧୁ, ଜଣେ ଚାକର କେବେ ବି ତାଙ୍କ ନିଲାମି କରିବାକୁ ପ୍ରସ୍ତୁତ, କିନ୍ତୁ ଆତ୍ମାରେ ନୂତନ ନୀତି ବିବାଦ ସୃଷ୍ଟି କରେ ଯେଉଁଠାରେ ଏ ପର୍ଯ୍ୟନ୍ତ ଶାନ୍ତି ଥିଲା। ବନ୍ଧୁ, ଖ୍ରୀଷ୍ଟ ପ୍ରଦାନ କରୁଥିବା ଶକ୍ତି ମଣିଷକୁ ଅତ୍ୟାଚାରୀ ଏବଂ ହଡ଼ପକାରୀଙ୍କୁ ପ୍ରତିରୋଧ କରିବାକୁ ସକ୍ଷମ କରେ, ଯିଏ ଏହାକୁ ଭଲ ପାଇବା ପରିବର୍ତ୍ତେ ପାପକୁ ଘୃଣା କରୁଥିବା ଦେଖାଯାଏ, ଯିଏ ସେହି ଆବେଗକୁ ପ୍ରତିରୋଧ କରେ ଏବଂ ଜିତିଥାଏ ଯାହା ମାଧ୍ୟମରେ ଦବଲବଦା ରଖିଛି। ଉପର ସମ୍ପୂର୍ଣ୍ଣ ଭାବେ ଏକ ନୀତିର କାର୍ଯ୍ୟ ପ୍ରଦର୍ଶନ କରେ। ବନ୍ଧୁ, ଖ୍ରୀଷ୍ଟଙ୍କ ଆତ୍ମା ଏବଂ ଶୈତାନର ଆତ୍ମା ମଧ୍ୟରେ ଦିବ୍ୟମାନ ନଥିଲା ଥିବା ବିରୋଧ ଯୀଶୁଙ୍କ ବିଶ୍ୱର ଅଭ୍ୟର୍ଥନାରେ ସବୁଠାରେ ଚମତ୍କାର ଭାବରେ ପ୍ରକାଶିତ ହୋଇଥିଲା। ଏହା ଏତେ ନୁହେଁ କାରଣ ଯେ ସାଂସାରିକ ଧନ ଆଡ଼ମ୍ବର କିମ୍ବା ଭବ୍ୟତିଆ ବିନା ଦେଖାଯାଇଥିଲେ, ଯେ ଯୁହୁଦୀମାନେ ତାଙ୍କ ପ୍ରତ୍ୟାଖ୍ୟାନ କରିଥିଲେ। ବନ୍ଧୁ, ଯେପରି ଆମେ ପବିତ୍ର ଶାସ୍ତ୍ର ବାଇବଲରେ ପାଉଅଛୁ, ସେମାନେ ଦେଖିଲେ ଯେ ତାଙ୍କ ପାଖରେ ଶକ୍ତି ଅଛି ଯାହା ଏହି ବାହ୍ୟ ସୁବିଧାରେ ଅଭାବ ପାଇ କ୍ଷତିପୂରଣ ହେବା ଅପେକ୍ଷା ଅଧିକ ହେବ। କିନ୍ତୁ ଖ୍ରୀଷ୍ଟଙ୍କ ଶୁଦ୍ଧତା ଏବଂ ପବିତ୍ରତା ତାଙ୍କ ବିରୁଦ୍ଧରେ ଅଧର୍ମିକ ଘୃଣ୍ୟକୁ ଡାକିଲା। ତାଙ୍କର ଆତ୍ମା ଅସ୍ୱୀକାର ଏବଂ ପାପହୀନ ଭକ୍ତିର ଜୀବନ ଏବଂ ଗର୍ଭିତ ସମ୍ବେଦନଶୀଳ ଲୋକଙ୍କ ପାଇଁ ଏକ ଚିରସ୍ଥାୟୀ ପନ୍ଥା ପ୍ରମାଣ ଥିଲା। ବନ୍ଧୁ, ଏହା ହିଁ ଈଶ୍ୱରଙ୍କ ପୁଅ ବିରୁଦ୍ଧରେ ଶତ୍ରୁତା ସୃଷ୍ଟି କରିଥିଲା, ଯାହା ଆମେ ଆଦି ପୁସ୍ତକ 3:15 ପାଉଅଛୁ। ଶୈତାନ ଏବଂ ମନ୍ଦଦୂତମାନେ ମନ୍ଦ ପୁରୁଷମାନଙ୍କ ସହିତ ଯୋଗ ଦେଇଥିଲେ। ଧର୍ମତ୍ୟାଗର ସମସ୍ତ ଶକ୍ତି ସତ୍ୟର ଯିଏକି ଚାମ୍ପିଅନ୍ ବିରୁଦ୍ଧରେ ଷଡ଼ଯନ୍ତ୍ର କରିଥିଲେ। ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କ ପ୍ରତି ସମାନ ଶତ୍ରୁତା ପ୍ରକାଶ ପାଇଛି ଯେପରି ସେମାନଙ୍କ ଗୁରୁଙ୍କ ପ୍ରତି ପ୍ରକାଶ ପାଇଥିଲା। ଯିଏ ପାପର ଘୃଣ୍ୟ ଚରିତ୍ର ଦେଖେ ଏବଂ ଉପରକୁ ଶକ୍ତିରେ ପ୍ରଲୋଭନକୁ ପ୍ରତିରୋଧ କରେ, ନିଶ୍ଚିତ ଭାବରେ ଶୟତାନ ଏବଂ ତାଙ୍କ ବିଷୟଗୁଡ଼ିକର କ୍ରୋଧ ଜାଗ୍ରତ କରିବ। ସତ୍ୟର ଶୂନ୍ୟ, ସତ୍ୟର ଶୁଦ୍ଧ, ନୀତିର ଘୃଣ୍ୟ ଏବଂ ଏହାର ଓକିଲମାନଙ୍କ ପ୍ରତି ନିନ୍ଦା ଏବଂ ନିର୍ଯାତନା, ଯେପର୍ଯ୍ୟନ୍ତ ପାପ ଏବଂ ପାପ ରହିବ। ବନ୍ଧୁ, କୃଷ୍ଣଙ୍କ ଅନୁଗାମୀ ଏବଂ ଶୈତାନର ସେବକମାନେ ସମନ୍ୱୟ କରିପାରିବେ ନାହିଁ। କୃଷର ଅପରାଧ ବନ୍ଦ ହୋଇବେ ନାହିଁ। ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯାହା ଈଶ୍ୱରଙ୍କ ସହିତ ବଞ୍ଚିତ ତାହା ନିଜତା ଭୋଗ କରିବ। ଏହିପରି ଆମେ ଦୁତତି ମଧ୍ୟ 3:12 ପାଉଅଛୁ। ବନ୍ଧୁ, ଶୈତାନମାନଙ୍କ ପ୍ରତିନିଧି କ୍ରମାଗତ ଭାବେ ତାଙ୍କ କର୍ତ୍ତୃତ୍ୱ ପ୍ରତିଷ୍ଠା କରିବା ଏବଂ ଈଶ୍ୱରଙ୍କ ସରକାରଙ୍କ ବିରୁଦ୍ଧରେ ତାଙ୍କ ରାଜ୍ୟ ଗଠନ ପାଇଁ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଛନ୍ତି। ବନ୍ଧୁ, ଏହି ଉଦ୍ଦେଶ୍ୟରେ ସେମାନେ ଖ୍ରୀଷ୍ଟଙ୍କ ଅନୁଗାମୀମାନଙ୍କୁ ପ୍ରତାରଣା କରିବାକୁ ଏବଂ ସେମାନଙ୍କ ଅନୁଗମ୍ୟର ସେମାନଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଛନ୍ତି। ସେମାନଙ୍କ ନେତାଙ୍କ ପରି ସେମାନେ ସେମାନଙ୍କ ବସ୍ତୁକୁ ପୂରଣ କରିବା ପାଇଁ ଶତ୍ରୁକୁ ଭୁଲ ବୁଝାନ୍ତି ଏବଂ ବିକୃତ କରନ୍ତି। ବନ୍ଧୁ, ଯେହେତୁ ଶୈତାନ ଈଶ୍ୱରଙ୍କ ଉପରେ ନିନ୍ଦା କରିବାକୁ ଚେଷ୍ଟା କରିଥିଲେ, ସେହିପରି ତାଙ୍କ ପ୍ରତିନିଧିମାନେ ଈଶ୍ୱରଙ୍କ ଲୋକଙ୍କୁ ବଦନାମ କରିବାକୁ ଚେଷ୍ଟା କରନ୍ତି। ବନ୍ଧୁ, ଖ୍ରୀଷ୍ଟଙ୍କ ମୃତ୍ୟୁଦଣ୍ଡ ଦେଇଥିବା ଆତ୍ମା ଦୁଷ୍ଟମାନଙ୍କୁ ତାଙ୍କ ଅନୁଗାମୀମାନଙ୍କୁ ନଷ୍ଟ କରିବାକୁ ଗତି କରେ। ଏହିସବୁ ସେହି ପ୍ରଥମ ଭବିଷ୍ୟତବାଣୀରେ ପୂର୍ବାଭାସ ଦିଆଯାଇଛି। ମୁଁ ତୁମ ଏହି ମହିଳାଙ୍କ ମଧ୍ୟରେ ଏବଂ ତୁମର ମଞ୍ଜି ଏବଂ ତାଙ୍କ ମଞ୍ଜି ମଧ୍ୟରେ ଶତ୍ରୁତା ରଖିବି ଏବଂ ଏହା ସମୟର ସମାପ୍ତି ପର୍ଯ୍ୟନ୍ତ ଜାରି ରହିବ। ବନ୍ଧୁ, ଶୈତାନ ତାଙ୍କ ସମସ୍ତ ସୈନ୍ୟକୁ ସମନ କରନ୍ତି ଏବଂ ଯୁଦ୍ଧରେ ତାଙ୍କର ସମ୍ପୂର୍ଣ୍ଣ ଶକ୍ତି ଫିଙ୍ଗି ଦିଅନ୍ତି। ସେ କାହିଁକି କୌଣସି ଅଧିକର ପ୍ରତିରୋଧକ ସହିତ ସାକ୍ଷାତ କରନ୍ତି? ଖ୍ରୀଷ୍ଟଙ୍କ ସୈନିକମାନେ ଏତେ ନିଦ୍ର ଏବଂ ଉଦାସୀନ କାହିଁକି? କାରଣ ଖ୍ରୀଷ୍ଟଙ୍କ ସହ ସେମାନଙ୍କ ଏତେ କମ୍ ପ୍ରକୃତ ସମ୍ପର୍କ ଅଛି। କାରଣ ସେମାନେ ତାଙ୍କ ଆତ୍ମା ପାଇଁ ବହୁତ ନିରାଶ୍ରୟ ଅଟନ୍ତି। ପାପ ସେମାନଙ୍କ ପାଇଁ ଘୃଣ୍ୟ ଏବଂ ଘୃଣ୍ୟ ନୁହେଁ, ଯେପରି ଏହା ସେମାନଙ୍କ ମାଲିକଙ୍କ ପାଇଁ ଥିଲା। ସେମାନେ ଏହାକୁ ଭେଟିନାହାନ୍ତି। ଖ୍ରୀଷ୍ଟଙ୍କ ପରି ନିର୍ଯାତକ ଏବଂ ସ୍ଥିର ପ୍ରତିରୋଧ ସହିତ, ବନ୍ଧୁ, ସେମାନେ ପାପର ଅଧ୍ୟାତ୍ମିକ ମନ୍ଦ ଏବଂ ବଦନାମକୁ ହୃଦୟଙ୍ଗ କରନ୍ତି ନାହିଁ ଏବଂ ସେମାନେ ଉଭୟ ଅନ୍ଧକାରର ରାଜକୁମାର ଚରିତ୍ର ଏବଂ ଶକ୍ତି ପ୍ରତି ଅନ୍ଧ ହୋଇଯାଇଛନ୍ତି। ବନ୍ଧୁ, ଶୈତାନ ଏବଂ ତାଙ୍କ କାର୍ଯ୍ୟ ବିରୁଦ୍ଧରେ ସାମାନ୍ୟ ଶତ୍ରୁତା ନାହିଁ, କାରଣ ତାଙ୍କ ଶକ୍ତି ଏବଂ ବିଶ୍ୱେଷ ଏବଂ ଖ୍ରୀଷ୍ଟ ଏବଂ ତାଙ୍କ ମଣ୍ଡଳୀ ବିରୁଦ୍ଧରେ ତାଙ୍କର ଯୁଦ୍ଧର ବିପୁଳ ପରିଣାମ ବିଷୟରେ ବହୁତ ଅଜ୍ଞତା ଅଛି। ବନ୍ଧୁ, ଏଠାରେ ବହୁ ସଂଖ୍ୟାରେ ଭ୍ରମିତ ହୁଅନ୍ତି। ସେମାନେ ଜାଣନ୍ତି ନାହିଁ ଯେ ସେମାନଙ୍କ ଶତ୍ରୁ ଜଣେ ଶକ୍ତିଶାଳୀ ଯିଏ ମନ୍ଦଦୂତମାନଙ୍କ ମନକୁ ନିର୍ଯାତନ କରିଛନ୍ତି ଏବଂ ଭଲ ପରିକଳ୍ପ ଯୋଜନା ଏବଂ ଦକ୍ଷ ଆନ୍ଦୋଳନ ସହିତ ସେ ଆତ୍ମାର ମୁକ୍ତିର ରୋକିବା ପାଇଁ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଖ୍ରୀଷ୍ଟିଆନମାନଙ୍କୁ ସ୍ୱୀକାର କରିବା ମଧ୍ୟରେ ଏବଂ ଏପରିକି ସୁସମାଚାରମାନଙ୍କ ମଧ୍ୟରେ ଶୈତାନଙ୍କ ବିଷୟରେ କଚୁତ ଏବଂ ସନ୍ଦର୍ଭ ଶୁଣାଯାଏ। ବୋଧ ହୁଏ ଏକ ଅନୁସାଙ୍ଗିତ ଉଲ୍ଲେଖ ବ୍ୟତୀତ ସେମାନେ ତାଙ୍କର ନିରନ୍ତର କାର୍ଯ୍ୟକଳାପ ଏବଂ ସଫଳତାର ପ୍ରମାଣକୁ ଅନଦେଖା କରନ୍ତି। ସେମାନେ ତାଙ୍କର ସ୍ୱପ୍ନତାର ଅନେକ ଚେତାବନୀକୁ ଅବହେଳା କରନ୍ତି। ସେମାନେ ତାଙ୍କର ଅସ୍ତିତ୍ୱକୁ ଅନଦେଖା କରୁଥିବା ପରି ମନେ ହୁଏ। ବନ୍ଧୁ, ପୁରୁଷମାନେ ତାଙ୍କ ଉପକରଣ ବିଷୟରେ ଅଜ୍ଞ ଥିବା ବେଳେ ଏହି ସଜାଗ ଶତ୍ରୁ ସତ୍ୟେକ ମୃତ୍ୟୁରେ ସେମାନଙ୍କ ଟ୍ରକ୍ରେ ରଖିଛନ୍ତି। ସେ ପରିବାରର ପ୍ରତ୍ୟେକ ବିଭାଗରେ, ଆମ ସହର ପ୍ରତ୍ୟେକ ରାସ୍ତାରେ, ଚର୍ଚ୍ଚର ଜାତୀୟ ପରିଷଦରେ, ନ୍ୟାୟ ଅଦାଲତରେ ବିସ୍ମୟକର ପ୍ରତାରଣ, ପ୍ରଚାରଣ, ପ୍ରଲୋଭନ ସବୁ ସ୍ଥାନରେ ପୁରୁଷ, ମହିଳା ଏବଂ ପିଲାମାନଙ୍କ ଆତ୍ମା ଏବଂ ଶରୀରକୁ ନଷ୍ଟ କରୁଛନ୍ତି, ପରିବାର ଭାଙ୍ଗୁଛନ୍ତି, ଘୃଣା ଅନୁକରଣ, ବିବାଦ, ଦେଶଦ୍ରୋହ, ହତ୍ୟା କରୁଛନ୍ତି। ଏବଂ ଖ୍ରୀଷ୍ଟିଆନ ଦୁନିଆ ଏହି ଜିନିଷଗୁଡ଼ିକୁ ଏପରି ମନେ ହୁଏ ଯେ ଯେପରି ଈଶ୍ୱର ସେମାନଙ୍କୁ ନିଯୁକ୍ତ କରିଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ବିଦ୍ୟମାନ। ବନ୍ଧୁ, ଶୈତାନ କ୍ରମାଗତ ଭାବରେ ଈଶ୍ୱରଙ୍କ ଲୋକଙ୍କୁ ଅତିକ୍ରମ କରିବାକୁ ଚାହୁଁଛନ୍ତି, ଯାହା ସେମାନଙ୍କୁ ଦୁନିଆର ଅଲଗା କରୁଥିବା ପ୍ରତିବନ୍ଧକକୁ ଭାଙ୍ଗି ଦିଏ। ସେହି ଭଗଣାରୁ ଆପଣମାନେ ଯଦି ଉଦ୍ଧାର ହେବା ପାଇଁ ଚାହୁଁଛନ୍ତି, ଯୀଶୁଖ୍ରୀଷ୍ଟ ଏହି ପୃଥିବୀକୁ ଆସିଲେ, ମାନବ ଜାତି ପାଇଁ ଏହି ପୃଥିବୀରେ ବାସ କଲେ, ମାନବ ପାଇଁ ମୃତ୍ୟୁବରଣ କଲେ, ଯେପରି ଶୈତାନଙ୍କ ଶକ୍ତି ଭଙ୍ଗାଯିବ, ଯେପରି ଶୈତାନ ହରିବେ। ବନ୍ଧୁ, ଯଦି ଆମେ ସେହି ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁ, ଯଦି ଆମେ ତାଙ୍କଠାରେ ନିଜକୁ ନିଜ ଜୀବନକୁ ସମର୍ପଣ କରିଦେଉ, ଯୀଶୁଖ୍ରୀଷ୍ଟ ହିଁ ଆମମାନଙ୍କୁ ଶକ୍ତି ପ୍ରଦାନ ଦିଅନ୍ତି, ଯେପରିକି ଶୈତାନ ଯେଉଁ ପ୍ରଲୋଭନ ଆମମାନଙ୍କ ଜୀବନକୁ ଆଣନ୍ତି, ଯେଉଁ ଅସୁବିଧା ଶୈତାନ ଆମମାନଙ୍କ ଜୀବନକୁ ଆଣନ୍ତି, ଯେଉଁ ମନ୍ଦ ଭାବନା ଆମ ମନରେ ସେ ସୃଷ୍ଟି କରନ୍ତି, ସେହି ସବୁରୁ ଆମେ ମୁକ୍ତ ହୋଇପାରିବା ଯଦି ନିଜକୁ ଖ୍ରୀଷ୍ଟଙ୍କଠାରେ ସମର୍ପଣ କରିଦେବା। ଯେହେତୁ ଖ୍ରୀଷ୍ଟ ଏହି ପୃଥିବୀ ଥିଲାବେଳେ ଏହିସବୁ ସମ୍ମୁଖୀନ ହୋଇଥିଲେ, ଆଉ ଏହିସବୁ ସେ ଜିତିଲେ, ଆଉ ପରିଶେଷେ କୃଷରେ ନିଜ ଜୀବନ ଦାନ ଦେଲେ, ଯେପରିକି ଆପଣ ମୁଁ ସମସ୍ତେ ତାଙ୍କଠାରେ ବିଶ୍ୱାସ କରି ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ସୌନ୍ଦର୍ଯ୍ୟ ସୁଯୋଗ, ସେହି ସୁବର୍ଣ୍ଣ ସୁଯୋଗ ଯାହା ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ ଦେଇଛନ୍ତି, କି ମୋଠାରେ ତୁମେ ବିଶ୍ୱାସ କର, ଆଉ ଯଦି ତୁମେ ବିଶ୍ୱାସ କରିବ ନିରନ୍ତର ଅନନ୍ତ ଜୀବନ ପ୍ରାପ୍ତ କରିପାରିବ, ଶୈତାନ ତୁମକୁ କିଛି କରିପାରିବନି। ତାହେଲେ ଚାଲନ୍ତୁ ବନ୍ଧୁ, ଯୀଶୁଖ୍ରୀଷ୍ଟଙ୍କଠାରେ ନିଜକୁ ସମର୍ପଣ କରି ତାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ବର୍ତ୍ତମାନ ଯେଉଁ ସମୟରେ ଆମେ ବାସ କରୁଅଛୁ, ଆମ ଚାରିପାଖେ ପାପ ଘେରି ରହିଅଛି ପ୍ରଭୁ, ସେହି ପାପରୁ ଆମମାନଙ୍କୁ ଉଦ୍ଧାର କର। ଆଉ ପରିଶେଷେ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛୁ ଶୁଣି ଗ୍ରହଣ କର। ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍, আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।